ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁର୍ଘଟଣା ପୀଡ଼ିତଙ୍କୁ ତ୍ୱରିତ ନଗଦବିହୀନ ଚିକିତ୍ସା ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାହତ ଯୋଜନାକୁ ମଞ୍ଜୁରୀ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଗୁଜରାଟ ଗାନ୍ଧୀନଗରଠାରେ ଆଜି ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଟ୍ରେନ୍ଗୁଡ଼ିକରେ ପ୍ରଥମ ଶ୍ରେଣୀ କୋଚ୍ ଭଳି ସାଧାରଣ କୋଚ୍ଗୁଡ଼ିକୁ ସଫା କରାଯିବ କହିଲେ ରେଳମନ୍ତ୍ରୀ। ଭକ୍ତି ଏବଂ ଉତ୍ସାହର ସହ ଆଜି ପାଳନ କରାଯାଉଛି ମହାଶିବରାତ୍ରୀ ପର୍ବ। ଏବଂ ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍। ସିଡ୍ନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ଦଳ ଖେଳିବ ଟି20 ଆନ୍ତର୍ଜାତୀୟ ସିରିଜ୍ର ପ୍ରଥମ ମ୍ୟାଚ୍। ଦେଶରେ ଦୁର୍ଘଟଣା ପୀଡ଼ିତଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହତ ଯୋଜନାର ଆରମ୍ଭ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାହତ ହେଉଛି ରୋଡ୍ ଆକ୍ସିଡେଣ୍ଟ ଭିକ୍ଟିମ୍ ହସ୍ପିଟାଲାଇଜେସନ୍ ଆଣ୍ଡ ଆସିଓର୍ଡ ଟ୍ରିଟ୍ମେଣ୍ଟ, ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଓ ନିଶ୍ଚିତ ଚିକିତ୍ସା ଯୋଜନା। ଏହି ଯୋଜନା ଅନୁଯାୟୀ ସଡ଼କ ଦୁର୍ଘଟଣାରେ ପୀଡ଼ିତ ଜଣେ ବ୍ୟକ୍ତି ଦୁର୍ଘଟଣା ଘଟିଥିବା ଦିନଠାରୁ 7 ଦିନ ପର୍ଯ୍ୟନ୍ତ 150,000 ଟଙ୍କାର ନଗଦବିହୀନ ଚିକିତ୍ସା ପାଇପାରିବେ। କେନ୍ଦ୍ର ସଡ଼କ ପରିବହନ ଏବଂ ପରିବହନ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦୁର୍ଘଟଣା ଯୋଗୁଁ ଚିକିତ୍ସା ସହାୟତା ଅଭାବରୁ ଯେଭଳି କୌଣସି ଜୀବନହାନି ନ ହୁଏ ତାହା ନିଶ୍ଚିତ କରିବା ଲାଗି ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ମୋଟରଯାନ ଦୁର୍ଘଟଣା ପାଣ୍ଠିରୁ ଚିକିତ୍ସା ବାବଦ ଖର୍ଚ୍ଚ ଡାକ୍ତରଖାନାଗୁଡ଼ିକୁ ଦିଆଯିବ ବୋଲି ଜଣାପଡ଼ିଛି। ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଲକ୍ଷ ଲକ୍ଷ ଜୀବନ ଯାଉଥିବାବେଳେ ଯଦି ପୀଡ଼ିତଙ୍କୁ ପ୍ରଥମ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଏ ତେବେ ପ୍ରାୟ 50% ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ଏଡ଼ାଯାଇପାରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଭାରତର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଗୁଜରାଟ ସରକାରଙ୍କ ଏହି ଡିଜିଟାଲ ମୁଦ୍ରା ପଦକ୍ଷେପର ଲକ୍ଷ୍ୟ ହେଉଛି ଖାଦ୍ୟଶସ୍ୟ ବଣ୍ଟନକୁ ଅଧିକ ସ୍ୱଚ୍ଛ କରିବା। କାର୍ଯ୍ୟକ୍ରମରେ ରାଜ୍ୟର ଖାଦ୍ୟ ସୁରକ୍ଷା ନେଟୱାର୍କକୁ ସୁଦୃଢ଼ କରିବା ପାଇଁ ଶସ୍ୟ ଏଟିଏମ୍ ଏବଂ ସ୍ୱତନ୍ତ୍ର ପୁଷ୍ଟି ସାଧନ ଅଭିଯାନର ମଧ୍ୟ ପ୍ରଚଳନ କରାଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଟ୍ରେନ୍ର ପ୍ରଥମ ଶ୍ରେଣୀ କୋଚ୍ ଭଳି ସାଧାରଣ କୋଚ୍ଗୁଡ଼ିକୁ ମଧ୍ୟ ସଫା କରାଯିବ। ନୂଆଦିଲ୍ଲୀରେ ଗତକାଲି ରେଳ ସଂସ୍କାର ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ କହିଛନ୍ତି ଉନ୍ନତମାନର ସଫେଇ କାର୍ଯ୍ୟ ପାଇଁ ପ୍ରାରମ୍ଭିକ ଭାବେ ଆସନ୍ତା 6 ମାସରେ 80 ଦୂରଗାମୀ ଟ୍ରେନ୍ ଚିହ୍ନଟ କରାଯିବ। ସେହି ଟ୍ରେନ୍ଗୁଡ଼ିକୁ 60 ମିନିଟ୍ରୁ 90 ମିନିଟ୍ ବ୍ୟବଧାନରେ ଥରେ ସଫା କରିବା ଲାଗି କର୍ମଚାରୀ ନିୟୋଜନ କରାଯିବ। ସେ କହିଛନ୍ତି ଶୌଚାଳୟ, ଅଳିଆ ଡବା ଏବଂ କ୍ୟାବିନ୍ଗୁଡ଼ିକର ନିରନ୍ତର ସଫା ସୁନିଶ୍ଚିତ କରାଯିବ। ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ବେଡ୍ସିଟ୍ ବଣ୍ଟନ, ସଂଗ୍ରହ, ପ୍ୟାକିଂ ଏବଂ ସଫା ସୁନିଶ୍ଚିତ ପାଇଁ ବର୍ତ୍ତମାନ କେବଳ ଗୋଟିଏ ଏଜେନ୍ସିକୁ ଦାୟିତ୍ୱ ଦିଆଯିବ।
जो ट्रेन हमारी चलती है लॉन्ग डिस्टेंस स्पेशली उनका प्रॉपर एंड टू एंड क्लीनिंग हो सके। अभी जो मैकेनिज्म्स हैं उन मैकेनिज्म में जो रिजर्व्ड कोचेज हैं केवल उन्हीं की क्लीनिंग होती है। जनरल कोचेज की क्लीनिंग इस रिफॉर्म में इंक्लूड हुई है। दूसरा स्टेशन पे एक क्लीन ट्रेन स्टेशन का कॉन्सेप्ट बना है। कुछ लिमिटेड नंबर ऑफ स्टेशन पे पूरी थॉरो क्लीनिंग करने का अभी करंट सिस्टम है। इसके बजाय ट्रेन के ओरिजिन से लेके ट्रेन के डेस्टिनेशन तक कंटिन्यूसली ट्रेन की क्लीनिंग हो।
ଶ୍ରୀ ବୈଷ୍ଣବ କହିଛନ୍ତି ଯେ 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଆସନ୍ତା 3 ବର୍ଷ ମଧ୍ୟରେ 124 ଗତିଶକ୍ତି କାର୍ଗୋ ଟର୍ମିନାଲ୍ ପ୍ରତିଷ୍ଠା କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଟର୍ମିନାଲ୍ଗୁଡ଼ିକ ପରିବହନ ଖର୍ଚ୍ଚ ହ୍ରାସ କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି ଭାରତୀୟ ରେଳ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଲବାହୀ ବାହକ ପାଲଟିଛି।
ଇଣ୍ଡିଆନ୍ ରେଲୱେ ଆଜ୍ ସେକେଣ୍ଡ ଲାର୍ଜେଷ୍ଟ କାର୍ଗୋ କ୍ୟାରିୟର ଦୁନିଆ ମେ ବନ୍ ଚୁକି ହେ ଅର୍ ନଇ ଜେନେରେସନ କି ଟ୍ରେନ୍ସ ନଇ ତରିକେ ସେ କାମକାଜ ଓ ସବ୍ ଚିଜେ आने लगी है। अब 2026 के लिए संकल्प लिया है रेलवे में 52 रिफॉर्म्स इन 52 वीक्स।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାକୁ ସଂଯୋଗ କରୁଥିବା 3 ମଲ୍ଟି ଟ୍ରାକିଂ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ମଞ୍ଜୁରୀ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପରିବହନ ଖର୍ଚ୍ଚ ହ୍ରାସ କରିବ। ସେ କହିଛନ୍ତି ଏହି ପ୍ରକଳ୍ପ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଶ୍ରୀ ମୋଦି କହିଛନ୍ତି ହାଇଦ୍ରାବାଦ ପଣଜୀ ଅର୍ଥନୈତିକ କରିଡରରେ ଗୁଡ୍ ବେଲୁରରୁ ମେହବୁବ ନଗର ପର୍ଯ୍ୟନ୍ତ ଜାତୀୟ ରାଜପଥ 167କୁ ପ୍ରଶସ୍ତ କରିବା ନିଷ୍ପତ୍ତି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି କ୍ୟାବିନେଟ୍ ଗୋହପୁର ଏବଂ ନୁମାଲିଗଡ଼ ମଧ୍ୟରେ ଏକ ଚାରି ଲେନ୍ ପ୍ରବେଶ ନିୟନ୍ତ୍ରିତ ଗ୍ରୀନ୍ଫିଲ୍ଡ କରିଡରକୁ ମଧ୍ୟ ଅନୁମୋଦନ କରିଛି, ଯେଉଁଥିରେ ବ୍ରହ୍ମପୁତ୍ର ନଦୀ ତଳେ ଭାରତର ପ୍ରଥମ ଜଳମଗ୍ନ ରାସ୍ତା ସହ ରେଳ ସୁଡ଼ଙ୍ଗ ଅନ୍ତର୍ଭୁକ୍ତ। ଆଜି ସାରା ଦେଶରେ ଗଭୀର ଭକ୍ତି ଓ ଉତ୍ସାହର ସହ ମହାଶିବରାତ୍ରୀ ପର୍ବ ପାଳନ କରାଯାଉଛି। ଏହି ପର୍ବ ଶିବଭକ୍ତମାନଙ୍କ ପାଇଁ ସବୁଠାରୁ ପବିତ୍ର ପର୍ବ ଭାବେ ବିବେଚନା କରାଯାଇଥାଏ। ଆଜିର ଦିନରେ ଭକ୍ତମାନେ ମନ୍ଦିରରେ ଉପବାସ, ବିଶେଷ ପ୍ରାର୍ଥନା ଏବଂ ରାତିସାରା ଉଜାଗର ରହି ପୂଜା କରିଥାନ୍ତି। ହଜାର ହଜାର ଭକ୍ତ ଶାନ୍ତି ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ପାଇବା ନିମନ୍ତେ ତୀର୍ଥସ୍ଥଳଗୁଡ଼ିକରେ ପବିତ୍ର ବୁଡ଼ ପକାଇଥାନ୍ତି। ଶିବରାତ୍ରୀ ଉପଲକ୍ଷେ ଦେଶବ୍ୟାପୀ ଶିବାଳୟଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଏହି ଅବସରରେ ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ, ଗୁଜରାଟର ସୋମନାଥ ମହାଦେବ ମନ୍ଦିର, ଓଡ଼ିଶାର ଲିଙ୍ଗରାଜ, ଲୋକନାଥ, ଆଖଣ୍ଡଳମଣି ସମେତ ବିଭିନ୍ନ ଶୈବାଳୟରେ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ଜଳାଭିଷେକ ଓ ପୂଜାର୍ଚ୍ଚନା କରୁଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜର୍ମାନ୍ର ମ୍ୟୁନିକ୍ଠାରେ ବାଭାରିଆନ୍ ୟୁରୋପୀୟ ଏବଂ ଆନ୍ତର୍ଜାତୀୟ ବ୍ୟାପାର ମନ୍ତ୍ରୀ ଏରିକ୍ ବେସ୍ ୱେଙ୍ଗରଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀମତୀ ସୀତାରମଣ କହିଛନ୍ତି ଚଳିତ ବର୍ଷ ଜାନୁଆରୀରେ ଜର୍ମାନ୍ ଚାନ୍ସେଲର୍ଙ୍କ ଭାରତ ଗସ୍ତ ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସହଭାଗିତା ମଜବୁତ କରିବା ଲାଗି ଆଲୋଚନା କରିଥିଲେ। ସଦ୍ୟ ସମାପ୍ତ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ବିଷୟରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଥିଲେ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଭାରତର ବୟନ ଶିଳ୍ପ କ୍ଷେତ୍ର ପାଇଁ ଅଭିବୃଦ୍ଧିର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଏହି ବାଣିଜ୍ୟ ଚୁକ୍ତି 113.76 ବିଲିୟନ୍ ଡଲାର ସମ୍ଭଳିତ ରପ୍ତାନୀକୁ ପ୍ରୋହାହିତ କରିବ। ସେ କହିଛନ୍ତି ଯେ ଏହି ପଦକ୍ଷେପ ସହିତ ପ୍ରସ୍ତୁତ କରାଯାଉଥିବା ପୋଷାକ, କାର୍ପେଟ୍ ଏବଂ ବୟନ ଶିଳ୍ପ କ୍ଷେତ୍ରରେ ତ୍ୱରିତ ଅଭିବୃଦ୍ଧି ଘଟିବ। ଶ୍ରୀ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହାସଲ ହୋଇଥିବା ଏହି ମାଇଲଖୁଣ୍ଟ ବିଶ୍ୱ ବୟନ ଶିଳ୍ପ କ୍ଷେତ୍ରରେ ଭାରତର ଯାତ୍ରାକୁ ଆହୁରି ମଜବୁତ କରିବ। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଦେଶର ସ୍ୱାର୍ଥକୁ ଅଣଦେଖା କରୁଥିବା ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଚୌହାନ କହିଛନ୍ତି ଭାରତ ଏବେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୁଯୋଗର ଏକ ପର୍ଯ୍ୟାୟ ଦେଇ ଗତି କରୁଛି, କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ କଂଗ୍ରେସ ଏବଂ ରାହୁଲ ଗାନ୍ଧି ମିଛ ଓ ଭ୍ରମ ପ୍ରସାର କରିବାରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି ଦେଶର ଲୋକମାନେ ସବୁକିଛି ଦେଖୁଛନ୍ତି। ଆକାଶବାଣୀ ସମ୍ଭାଦ ପକ୍ଷରୁ ଏକ ନୂତନ ଧାରାବାହିକ ଆରମ୍ଭ ହୋଇଛି। ଏହାର ଶୀର୍ଷକ ରହିଛି ପ୍ରକୃତି କି ବାତ୍, ଆକାଶବାଣୀ କି ସାଥ୍। ଏହାର ପ୍ରଥମ ଭାଗରେ ଆମେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କ ସହ କଥା ହୋଇଛୁ। ସେହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଯାଦବ ପରିବେଶ ସଂରକ୍ଷଣ ଏବଂ ମିଶନ ଲାଇଫ୍ ସମ୍ପର୍କରେ ଭାରତର ପ୍ରତିବଦ୍ଧତା ଏବଂ ସଫଳତା ବିଷୟରେ କହିଛନ୍ତି। ଲକ୍ଷ୍ୟ ପୂରଣ ଦିଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ କିଭଳି କାର୍ଯ୍ୟ କରୁଛନ୍ତି ତାହା ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି। ଏହି ପଡ଼କାଷ୍ଟ ଆପଣମାନେ ଆଜି ସକାଳ 10:30ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ଶୁଣିପାରିବେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଶୁଣାଯାଇପାରିବ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ବନ୍ଦେ ମାତରମ୍ ଉପକୂଳ ସାଇକ୍ଲୋଥନ୍ 2026 ଆଜି ସନ୍ଧ୍ୟାରେ ଗୋଆର ଚିକାଲିମ୍ଠାରେ ପହଞ୍ଚବ। ଏହି ଟିମ୍ ମୁର୍ମୁଗାଓ ବନ୍ଦର କର୍ତ୍ତୃପକ୍ଷଙ୍କଠାରେ ଅଟକିବା ପୂର୍ବରୁ 182 କିଲୋମିଟର ରାସ୍ତା ଯାତ୍ରା ଶେଷ କରିବ। ସାଇକ୍ଲୋଥନ୍ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରୁ ଗୋଆରେ ପ୍ରବେଶ କରିବ। କେରଳର ମୁଖ୍ୟ ନିର୍ବାଚନ ଅଧିକାରୀ ରଥନ୍ ୟୁ ଖେଲକର କହିଛନ୍ତି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଅଂଶସ୍ୱରୂପ 36,88,498 ଜଣ ଭୋଟରଙ୍କ ପାଇଁ 100% ଶୁଣାଣି ଶେଷ ହୋଇଛି। ଭୋଟର ତାଲିକାରେ ପ୍ରାୟ 2,54,42,352 ଜଣ ଭୋଟରଙ୍କ ସ୍ଥିତିରେ ବିସଙ୍ଗତି ଦେଖାଦେଇଥିଲା ବୋଲି ସେ କହିଛନ୍ତି। ଜାତିସଂଘର ସୂଚନା ଅନୁଯାୟୀ ଗତବର୍ଷ ଅକ୍ଟୋବର ଶେଷ ଭାଗରେ ଏକ ଅର୍ଦ୍ଧସାମରିକ ଦଳ ହିଂସାତ୍ମକ ଆକ୍ରମଣ ଆରମ୍ଭ କରିବା ପରେ ସୁଦାନର ଡାରଫୁର ଅଞ୍ଚଳରେ 3 ଦିନ ମଧ୍ୟରେ 6,000ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏହି ରିପୋର୍ଟରେ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ କହିଛି ଯେ ଏଲ୍ଫାସର ସହରକୁ କବ୍ଜା କରିବା ପାଇଁ ଏହି ଆକ୍ରମଣ କରାଯାଇଥିଲା। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ସନ୍ଧ୍ୟା 7:00ରେ ଶ୍ରୀଲଙ୍କାର ଆର୍ ପ୍ରେମଦାସ ଷ୍ଟାଡିୟମ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଉଭୟ ଟିମ୍ 2 ଲେଖାଏଁ ମ୍ୟାଚ୍ରେ ବିଜୟଲାଭ କରି ସମାନ ସଂଖ୍ୟକ 4 ପଏଣ୍ଟ ହାସଲ କରିଛନ୍ତି। ଆଜିର ପ୍ରଥମ ମ୍ୟାଚ୍ ସକାଳ 11:00ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ନେପାଳ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବ। ଅପରାହ୍ନ 3:00ରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଆମେରିକା ଓ ନାମ୍ବିଆ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଗତକାଲି ରାତିରେ ଦକ୍ଷିଣ ଆଫ୍ରିକା ଅହମ୍ମଦାବାଦରେ ଏକ ଗ୍ରୁପ୍ ଡି ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଥିଲା। କ୍ରିକେଟ୍ରେ ଆଜି ଅପରାହ୍ନରେ ସିଡ୍ନୀରେ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ଟି20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ଅପରାହ୍ନ 2:45ରେ ମ୍ୟାଚ୍ ଆରମ୍ଭ ହେବ। ହରମନପ୍ରୀତ କୌର ଭାରତୀୟ ମହିଳା ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ଦୁର୍ଘଟଣା ପୀଡ଼ିତଙ୍କୁ ତ୍ୱରିତ ନଗଦବିହୀନ ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାହତ ଯୋଜନାକୁ ମଞ୍ଜୁରୀ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଗୁଜରାଟ ଗାନ୍ଧୀନଗରଠାରେ ଆଜି ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଟ୍ରେନ୍ଗୁଡ଼ିକର ପ୍ରଥମ ଶ୍ରେଣୀ କୋଚ୍ ଭଳି ସାଧାରଣ କୋଚ୍ଗୁଡ଼ିକୁ ସଫା କରାଯିବ, କହିଲେ ରେଳମନ୍ତ୍ରୀ। ଭକ୍ତି ଓ ଉତ୍ସାହର ସହ ଆଜି ପାଳନ କରାଯାଉଛି ମହାଶିବରାତ୍ରୀ ପର୍ବ। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍। ସିଡ୍ନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ଦଳ ଖେଳିବ ଟି20 ଅନ୍ତର୍ଜାତୀୟ ସିରିଜ୍ର ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।